ఆకాశవాణి. సంబాద పొడుచంతి ఉదయనాథ స్వాయి. ముఖ్య సంబాద. ప్రతిరక్షా మంత్రి రాజనాథ్ సింగ్ ఆసంతాకాలిఠారు ఇటాలీ ଓ ଫ୍ରାନ୍ସ ଗସ୍ତରେ ଯିବେ। ଏୟାର ଇଣ୍ଡିଆ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ତେଲ ଆବିବ୍ ଓ ଭାରତ ମଧ୍ୟରେ ବିମାନ ଚଳାଚଳକୁ ବାତିଲ କରିଛି। ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଜି 12 ସ୍ଥାନରେ ଖାନତଲାସୀ କରିଛି। ଉନବିଂଶ ଏସୀୟ କ୍ରୀଡ଼ାର ଉଦ୍ଯାପନୀ ସମାରୋହ ଚୀନ୍ର ହାଙ୍ଗଝୋଉ ଅଲିମ୍ପିକ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ଏବଂ ଚେନ୍ନାଇଠାରେ ଚାଲିଥିବା ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ 200 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲିଠାରୁ 12 ତାରିଖ ପର୍ଯ୍ୟନ୍ତ ଇଟାଲୀ ଓ ଫ୍ରାନ୍ସ ଗସ୍ତରେ ଯିବେ। ଦୁଇ ଦେଶକୁ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଇଟାଲୀର ପ୍ରତିରକ୍ଷା ମନ୍ତ୍ରୀ ଗୁଇଡୋ କ୍ରିତେଟୋଙ୍କୁ ରୋମ୍ରେ ସାକ୍ଷାତ କରିବେ। ଭାରତ ଇଟାଲୀ ମଧ୍ୟରେ ସମ୍ପର୍କ ଗତ ମାର୍ଚ୍ଚ ମାସରେ ସାମରିକ ଭାଗିଦାରୀ ସମ୍ପର୍କକୁ ଉନ୍ନୀତ ହୋଇଥିଲା। ଇଟାଲୀ ପ୍ରଧାନମନ୍ତ୍ରୀ ଭାରତକୁ ସେହି ସମୟରେ ଆସିଥିଲେ। ଗସ୍ତର ଦ୍ୱିତୀୟ ଦଫାରେ ଶ୍ରୀ ସିଂହ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ୍ ଲେକର୍ଣ୍ଣଙ୍କୁ ପ୍ୟାରିସ୍ଠାରେ ଭେଟି ପଞ୍ଚମ ବାର୍ଷିକୀ କଥାବାର୍ତ୍ତା କରିବେ। ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମରିକ ଭାଗିଦାରୀ ସମ୍ପର୍କର 25 ବର୍ଷ ପୂର୍ତ୍ତି ଅଳ୍ପ ଦିନ ତଳେ ପାଳନ କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସହଯୋଗ ସମେତ ଦ୍ୱିପକ୍ଷୀୟ ସାମରିକ ସହଯୋଗ ବହୁଦିନରୁ ତିଷ୍ଠି ରହିଛି। ଉଭୟ ଦେଶକୁ ଗସ୍ତ କାଳରେ ଶ୍ରୀ ସିଂହ ପ୍ରତିରକ୍ଷା ଶିଳ୍ପପତିମାନଙ୍କ ସହ ଶିଳ୍ପ ସହଯୋଗର କଥାବାର୍ତ୍ତା କରିବାର କାର୍ଯ୍ୟସୂଚୀ ରହିଛି। ଏୟାର ଇଣ୍ଡିଆ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ତେଲ ଆବିବ୍ ଓ ଭାରତ ମଧ୍ୟରେ ବିମାନ ଚଳାଚଳକୁ ବାତିଲ କରିଛି। ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏୟାର ଇଣ୍ଡିଆ କହିଛି ଆସନ୍ତା ଶନିବାର ପର୍ଯ୍ୟନ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ତେଲ ଆବିବ୍କୁ ବିମାନ ଚଳାଚଳ ବାତିଲ କରାଯାଇଛି। ଏୟାର ଇଣ୍ଡିଆ ପୁଣି କହିଛି ଏହି ସମୟ ମଧ୍ୟରେ ଯେଉଁ ଯାତ୍ରୀମାନଙ୍କର ବୁକିଂ ନିଶ୍ଚିତ ଅଛି ସେମାନଙ୍କୁ ଏୟାର ଲାଇନ୍ସ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସମର୍ଥନ ଯୋଗାଇ ଦିଆଯିବ। ଗତକାଲି ଇସ୍ରାଏଲ୍ ଉପରେ ହମାସ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଆକ୍ରମଣ କରାଯାଇଥିଲା ଏବଂ ସେବେଠାରୁ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଲାଗି ରହିଛି ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଜି 12 ସ୍ଥାନରେ ଚଢ଼ଉ କରିଛି। ସେଗୁଡ଼ିକ ମଧ୍ୟରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଫିରାଦ ହକିମ୍ ଏବଂ ତୃଣମୂଳ କଂଗ୍ରେସ ବିଧାୟକ ମଦନ ମିତ୍ରଙ୍କ ବାସଭବନ ରହିଛି। ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ଅଭିଯୋଗକୁ ଭିତ୍ତି କରି ଏହି ଚଢ଼ଉ କରାଯାଇଛି। ଫିରାଦ ହକିମ୍, ଯିଏକି ରାଜ୍ୟର ସହରାଞ୍ଚଳ ବିକାଶ ଏବଂ ପୌର ବ୍ୟାପାର ମନ୍ତ୍ରୀ ରହିବା ସହ କୋଲକାତାର ମେୟର ମଧ୍ୟ ଅଛନ୍ତି, ଆଜି ସକାଳୁ ସିବିଆଇର ଅଧିକାରୀମାନେ ତାଙ୍କର ଦକ୍ଷିଣ କୋଲକାତାର ଚେଟଲା ଅଞ୍ଚଳରେ ଥିବା ବାସଭବନରେ ଚଢ଼ଉ କରିଥିଲେ। ସିବିଆଇର ଅନ୍ୟ ଏକ ଦଳ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଉତ୍ତର 24 ପ୍ରଗଣା ଜିଲ୍ଲାର କମରହାତି ବିଧାୟକ ମଦନ ମିତ୍ରଙ୍କ ବାସଭବନରେ ମଧ୍ୟ ଚଢ଼ଉ କରିଥିଲେ। ସିବିଆଇ କହିଛି ଅଧିକାରୀମାନେ ରାଜ୍ୟର କିଛି ସରକାରୀ କର୍ମଚାରୀ ଏବଂ ଅନ୍ୟମାନଙ୍କର ବାସଭବନ ସମେତ ପ୍ରାୟ 12 ସ୍ଥାନରେ ଖାନତଲାସୀ କରିଛନ୍ତି। ସେଗୁଡ଼ିକ ମଧ୍ୟରେ କଞ୍ଚରପଡ଼ା, ବାରାକପୁର, ହାଲିସହର, ଦମଦମ, ଉତ୍ତର ଦମଦମ, କ୍ରିଷ୍ଣନଗର, ତାକି, କମରହାତି, ଚେତଲା ଏବଂ ଭବାନୀପୁର ଅଞ୍ଚଳ ରହିଛି। ଏକ ମାମଲାର ତଦନ୍ତ କରିବାକୁ ଯାଇ ସିବିଆଇ ପକ୍ଷରୁ ଏହି ଖାନତଲାସୀ କରାଯାଇଥିଲା। ଉନବିଂଶ ଏସୀୟ କ୍ରୀଡ଼ାର ଉଦ୍ଯାପନୀ ସମାରୋହ ଚୀନ୍ର ହାଙ୍ଗଝୋଉ ଅଲିମ୍ପିକ୍ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି। ଏହି ଉଦ୍ଯାପନୀ ସମାରୋହରେ ଭାରତ ପକ୍ଷରୁ ହକି ଖେଳାଳି ପିଆର୍ ଶ୍ରୀଜେଶ ଭାରତର ପ୍ରତିନିଧିତ୍ୱ କରି ଜାତୀୟ ପତାକା ବହନ କରିଛନ୍ତି। ଚୀନ୍ର ପ୍ରିମିୟର ଲି କ୍ୱାଙ୍ଗ୍ ଉଦ୍ଯାପନୀ ସମାରୋହରେ ଯୋଗଦେବେ। ଏହି ଚିତ୍ତାକର୍ଷକ ସମାରୋହରେ 2000ରୁ ଉର୍ଦ୍ଧ୍ୱ କଳାକାର ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିବା ସହ ଅଂଶଗ୍ରହଣକାରୀ ଦେଶଗୁଡ଼ିକ ମଧ୍ୟରେ ପ୍ରେମ ଏବଂ ଏକତାର ଭାବକୁ ବାଣ୍ଟିଛନ୍ତି। କୋଭିଡ୍ ମହାମାରୀ ଯୋଗୁଁ 1 ବର୍ଷ ବିଳମ୍ବରେ ଆୟୋଜିତ ହୋଇଥିବା ଏହି କ୍ରୀଡ଼ା ମହାକୁମ୍ଭରେ 45 ଦେଶରୁ 12,407 ଜଣ କ୍ରୀଡ଼ାବିତ୍ 40 କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ଏଥିପାଇଁ ହାଙ୍ଗଝୋଉ ଅଲିମ୍ପିକ୍ ଷ୍ଟାଡିୟମର ଆଖପାଖ ଅଞ୍ଚଳରେ ନିରାପତ୍ତାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ଦଳ ଚଳିତ ବର୍ଷର ଏସୀୟ କ୍ରୀଡ଼ାରେ 28 ସ୍ୱର୍ଣ୍ଣ, 38 ରୌପ୍ୟ ଏବଂ 41 ବ୍ରୋଞ୍ଜ ପଦକ ସହ ମୋଟ 107 ପଦକ ହାସଲ କରିଛି। 2018 ଜାକର୍ତ୍ତାରେ ଅନୁଷ୍ଠିତ 86 ଏସୀୟ କ୍ରୀଡ଼ାରେ ଭାରତ 70 ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲା। ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସୀୟ କ୍ରୀଡ଼ା ଭଳି କୌଣସି ବଡ଼ ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ପାଇଁ 101 ପଦକ ସଂଖ୍ୟାକୁ ଅତିକ୍ରମ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ବିମାନ ବାହିନୀ ଆଜି ତା'ର 91ତମ ବାର୍ଷିକ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପାଳନ କରିଛି। ଏହି ଉତ୍ସବ ପାଳନର ଅଂଶବିଶେଷ ଭାବେ ବିମାନ ବାହିନୀ ପକ୍ଷରୁ ପ୍ରୟାଗରାଜର ବାମରାଉଲି ବିମାନ ବାହିନୀ କେନ୍ଦ୍ରଠାରେ ଏକ ପ୍ୟାରେଡ୍ର ଆୟୋଜନ କରାଯାଇଥିଲା। ବିମାନ ବାହିନୀ ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଭିଆର୍ ଚୌଧୁରୀ, ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ୍ ଅନିଲ୍ ଚୌହାନ ଏବଂ କେନ୍ଦ୍ରୀୟ ଏୟାର କମାଣ୍ଡ ଜେନେରାଲ୍ ଅଫିସର ଇନ୍ କମାଣ୍ଡ ଏୟାର ମାର୍ଶାଲ୍ ଆର୍ଜିକେ କାପୁର ଏହି ପ୍ୟାରେଡ୍ ଉତ୍ସବରେ ଅଭିବାଦନ ଗ୍ରହଣ କରିଥିଲେ। ଏୟାର ଚିଫ୍ ମାର୍ଶାଲ୍ ବିମାନ ବାହିନୀର 4ଟି ଶାଖାକୁ ପଦକ ପ୍ରଦାନ କରିଛନ୍ତି। 1600 ସ୍କ୍ୱାଡ୍ରନ୍, 142 ହେଲିକପ୍ଟର ୟୁନିଟ୍, 901 ସିଗ୍ନାଲ ୟୁନିଟ୍ ଏବଂ 3 ବେସ୍ ରିପେୟାରି ଡିପୋକୁ ବିଚକ୍ଷଣ ସେବା ପ୍ରଦାନ ପାଇଁ ଏହି ପଦକ ପ୍ରଦାନ କରାଯାଇଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଆଜି ସିକ୍କିମ୍ର ମଙ୍ଗନ୍ ଜିଲ୍ଲାସ୍ଥିତ ନାଗାଠାରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବନ୍ୟା ଯୋଗୁଁ ବିଚ୍ଛିନ୍ନାଞ୍ଚଳରେ ରହିଥିବା ଲୋକମାନଙ୍କୁ ଉଦ୍ଧାର ଏବଂ ପ୍ରଭାବିତ ଲୋକମାନଙ୍କୁ ରିଲିଫ୍ ଯୋଗାଇଦେବା ଉପରେ ପ୍ରାଥମିକତା ଦେବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତିକୁ ନିରନ୍ତର ପର୍ଯ୍ୟବେକ୍ଷଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗ ମଧ୍ୟ ଫିଡାଙ୍ଗ ସେତୁ, ଡିକ୍ଚୁ ନିକଟରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ଜନସାଧାରଣଙ୍କ ସହିତ କଥାବାର୍ତ୍ତା କରିବା ସହ ସେମାନଙ୍କୁ ସମସ୍ତ ସହାୟତା ଓ ସମର୍ଥନର ପ୍ରତିଶ୍ରତି ଦେଇଛନ୍ତି। ସେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ରିଲିଫ୍ ସାମଗ୍ରୀ ପରିବହନ ପାଇଁ ଜିପ୍ ଲାଇନ୍ ନିର୍ମାଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେମାନଙ୍କୁ ଏକାଠି କାମ କରିବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଫିଡାଙ୍ଗ ଏବଂ ସଂକ୍ରମଠାରେ ଜଙ୍ଗୁକୁ ସଂଯୋଗ କରୁଥିବା ଦୁଇଟି ସେତୁ ପ୍ରଳୟଙ୍କରୀ ବନ୍ୟାରେ ସମ୍ପୂର୍ଣ୍ଣ ଭାସିଯାଇଛି। ଅନ୍ୟପକ୍ଷରେ ଚୁଙ୍ଗଥାଙ୍ଗଠାରେ ପେଗଙ୍ଗକୁ ସଂଯୋଗ ସ୍ଥାପନ ପାଇଁ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରାଯାଇଛି। ସେହି ପୋଲ ସହାୟତାରେ ଅଟକି ରହିଥିବା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେନାବାହିନୀ ପକ୍ଷରୁ ସେଠାରେ ଆଉ ଏକ ସେତୁ ମଧ୍ୟ ନିର୍ମାଣ କରାଯାଇଛି। ସିକ୍କିମ୍ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ସେହି ଆକସ୍ମିକ ବନ୍ୟାରେ 9 ଜଣ ଯବାନଙ୍କ ସମେତ 33 ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା 105 ଜଣ ନିଖୋଜ ଅଛନ୍ତି। 2,563 ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ପ୍ରାୟ 6,847 ଜଣ ଲୋକଙ୍କୁ 28ଟି ରିଲିଫ୍ ଶିବିରରେ ଆଶ୍ରୟ ପ୍ରଦାନ କରାଯାଇଛି। ମୋଟ 1,320 ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଜଣାପଡ଼ିଛି। ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଏମ୍ ସୁବ୍ରମଣ୍ୟମ୍ ଆଜି ବେଙ୍ଗାଲୁରୁ ଗସ୍ତ କରିଛନ୍ତି। ସେଠାରେ ଗତକାଲି ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା 14 ଜଣ ବ୍ୟକ୍ତିଙ୍କର ମୃତ ଶରୀରକୁ ରଖାଯାଇଛି। ସେଠାରେ ଶ୍ରୀ ସୁବ୍ରମଣ୍ୟମ୍ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ପରିବାରବର୍ଗଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି ସେହି ଘଟଣା ତଦନ୍ତ ପରିସରଭୁକ୍ତ ରହିଛି। ମୃତ ଶରୀରଗୁଡ଼ିକୁ ସେମାନଙ୍କ ଅଞ୍ଚଳକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଧର୍ମପୁରୀ ଏବଂ କ୍ରିଷ୍ଣଗିରି ଜିଲ୍ଲାର ଯୁବକମାନଙ୍କୁ ବାଣ ପ୍ୟାକିଂ କରିବା ପାଇଁ ନିୟୋଜିତ କରାଯାଇଥିଲା। ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି ମୃତକଙ୍କ ନିକଟ ପରିଜନମାନଙ୍କ ପାଇଁ 3,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ। ଗୁରୁତର ଆହତମାନଙ୍କୁ 1,00,000 ଏବଂ ସାମାନ୍ୟ ଆହତ ବ୍ୟକ୍ତିମାନଙ୍କୁ 50,000 ଲେଖାଏଁ ପ୍ରଦାନ କରାଯିବ। ମନ୍ତ୍ରୀ କହିଛନ୍ତି ଗୁରୁତର ଭାବେ ଆହତ ବ୍ୟକ୍ତିମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ବାଣ ଗୋଦାମରେ 35 ଜଣ ଲୋକ କାମ କରୁଥିଲେ। ଅପରାହ୍ନ 3:30 ବେଳେ ସେଠାରେ ନିଆଁ ଲାଗିଯାଇଥିଲା। ଦୋକାନ ମାଲିକ ସମେତ 4 ଜଣ ଲୋକ ଆହତ ହୋଇଥିଲେ। ବାଣ ଭର୍ତ୍ତି ଗୋଟିଏ ଟ୍ରକ୍ ସମେତ 6 ଗାଡ଼ି ପଡ଼ିଯାଇଥିଲା। ଟ୍ରକ୍ରୁ ବାଣଗୁଡ଼ିକୁ କଢ଼ା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାତି 8:30 ବେଳକୁ ନିଆଁକୁ ଆୟତ କରାଯାଇଥିଲା। ସେହି ବିସ୍ଫୋରଣ ତାମିଲନାଡୁର ହୋସୁର ନିକଟବର୍ତ୍ତୀ ଏକ ସୀମାନ୍ତ ଗ୍ରାମରେ ଘଟିଥିଲା। କାରଗିଲର ଲଦାଖ ସ୍ୱୟଂଶାସିତ ପାର୍ବତ୍ୟାଞ୍ଚଳ ବିକାଶ ପରିଷଦ ଭୋଟ୍ ଗଣତି ଜାରି ରହିଛି। ଷଷ୍ଠ ପର୍ଯ୍ୟାୟ ଗଣତି ସୁଦ୍ଧା କଂଗ୍ରେସ ଦଳକୁ 7, ନ୍ୟାସନାଲ୍ କନ୍ଫରେନ୍ସକୁ 5, ବିଜେପିକୁ 2 ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ 1 ଆସନ ମିଳିଛି। ଆଉ 11 ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ଚାଲିଥିବା ଆଇସିସି ପୁରୁଷ ଏକଦିବସୀୟ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ 200 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ 49 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 199 ରନ୍ ସଂଗ୍ରହ କରିଥିଲା। ଷ୍ଟିଭ୍ ସ୍ମିଥ୍ 46 ଏବଂ ଡେଭିଡ୍ ୱାର୍ଣ୍ଣର 41 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା 3, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍ରା 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ବିଶ୍ୱକପ୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 12 ମୁକାବିଲା ହୋଇଛି। ସେଥିରୁ ଅଷ୍ଟ୍ରେଲିଆ 8 ଜିତିଥିବା ବେଳେ ଭାରତକୁ 4 ସଫଳତା ମିଳିଛି। ଆମର ହସ୍ତଗତ ହୋଇଥିବା ସର୍ବଶେଷ ତଥ୍ୟ ଅନୁସାରେ 200 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଭାରତୀୟ ଦଳ 8 ଓଭରରେ 3 ହରାଇ 21 ରନ୍ ସଂଗ୍ରହ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲିଠାରୁ ଇଟାଲୀ ଓ ଫ୍ରାନ୍ସ ଗସ୍ତରେ ଯିବେ। ଏୟାର ଇଣ୍ଡିଆ ଆସନ୍ତା 14 ପର୍ଯ୍ୟନ୍ତ ତେଲ୍ ଆଭିଭ୍ ଓ ଭାରତ ମଧ୍ୟରେ ବିମାନ ଚଳାଚଳକୁ ବାତିଲ କରିଛି। ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଜି 12ଟି ସ୍ଥାନରେ ଖାନ ତଲାସୀ କରିଛି। ଉନବିଂଶ ଏସୀୟ କ୍ରୀଡ଼ାର ଉଦ୍ଯାପନୀ ସମାରୋହ ଚୀନ୍ର ହାଙ୍ଗଝୋଉ ଅଲିମ୍ପିକ୍ ଷ୍ଟାଡିୟମ୍ଠାରେ ଆରମ୍ଭ ହୋଇଛି ଏବଂ ଚେନ୍ନାଇଠାରେ ଚାଲିଥିବା ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ 200 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସମ୍ବାଦ ଶେଷ ହେଲା।